ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, 2022-23 ବର୍ଷ ପାଇଁ ସାର୍ବଜନୀନ କ୍ଷେତ୍ର ଉଦ୍ୟୋଗଗୁଡ଼ିକ ଲାଗି ସ୍କୋପ୍ ଏମିନେନ୍ସ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି. ଜାପାନର ପ୍ରଯୁକ୍ତିବିଦ୍ୟା ଓ ଭାରତୀୟ ପ୍ରତିଭାର ମିଶ୍ରଣ ଶତାବ୍ଦୀର ପ୍ରଯୁକ୍ତିବିଦ୍ୟା ବିପ୍ଳବକୁ ତ୍ୱରାନ୍ୱିତ କରିପାରିବ କହିଲେ ପ୍ରଧାନମନ୍ତ୍ରୀ. ଭୁବନେଶ୍ୱରଠାରେ ଦୁଇଦିନିଆ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କଲେ ଲୋକସଭା ବାଚସ୍ପତି. ମୁଣ୍ଡ ଟ୍ରାକ୍ ହାସଲ କରିବାରେ ଭାରତ ବିଶ୍ୱର 25ତମ ରାଷ୍ଟ୍ର ହୋଇଛି କହିଲେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ. ଏବଂ ବିହାରର ରାଜଗିରିଠାରେ ଆରମ୍ଭ ହେଲା 12 ପୁରୁଷ ଏସୀୟ କପ୍ ହକି ପ୍ରତିଯୋଗିତା. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 2022-23 ବର୍ଷ ପାଇଁ ସାର୍ବଜନୀନ କ୍ଷେତ୍ର ଉଦ୍ୟୋଗଗୁଡ଼ିକ ଲାଗି ଉଦ୍ଦିଷ୍ଟ ସ୍କୋପ୍ ଏମିନେନ୍ସ ପୁରସ୍କାର ପ୍ରଦାନ କରିଛନ୍ତି. ନୂଆଦିଲ୍ଲୀଠାରେ ଯେ ଅନୁଷ୍ଠିତ ସମାବେଶକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ସ୍ୱାଧୀନତା ପରଠାରୁ ଦେଶର ଆର୍ଥିକ ଅଭିବୃଦ୍ଧି ଏବଂ ସାମାଜିକ ଅନ୍ତର୍ଭୁକ୍ତିକରଣରେ ସାର୍ବଜନୀନ କ୍ଷେତ୍ର ଉଦ୍ୟୋଗଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି. ଶିଳ୍ପାୟନ, ଭିତ୍ତିଭୂମି ବିକାଶ, ସାମାଜିକ ଉନ୍ନତି ଏବଂ ନିରନ୍ତର ଆଞ୍ଚଳିକ ବିକାଶରେ ଏହି ଉଦ୍ୟୋଗଗୁଡ଼ିକ ପ୍ରଭାବଶାଳୀ ପ୍ରୟାସ ଜାରି ରଖିଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି.
ସ୍ୱାଧୀନତା କେ ବାଦ ସେ ପବ୍ଲିକ ସେକ୍ଟର ଆର୍ଥିକ ବିକାଶ ଓ ସାମାଜିକ ସମାବେଶ କା ଏକ ଶକ୍ତିଶାଳୀ ମାଧ୍ୟମ ରହା ହେ। ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜେସ ନେ ଉଦ୍ୟୋଗୀକରଣ, ବୁନିଆଦ ଢାଞ୍ଚେ କେ ବିକାଶ, ସାମାଜିକ ଉତ୍ଥାନ କି ଆଧାରଶିଲା ତେୟାର କି ଥି। ସମୟ କେ ସାଥ ଇନ ଏଣ୍ଟରପ୍ରାଇଜେସ କା ବିକାଶ ହୁଆ। ଇନ ସବି ପରିବର୍ତ୍ତନ କେ ବିଚ ସାର୍ବଜନୀନ କ୍ଷେତ୍ର କେ ଉଦ୍ୟମ ଆପଣେ ପ୍ରଦର୍ଶନ ସେ ଆର୍ଥିକ ତଥା ରାଷ୍ଟ୍ରୀୟ ଲକ୍ଷ୍ୟଙ୍କ ପ୍ରାପ୍ତ କରନେ ମେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭା ରହେ ହେଁ।
ସମାବେଶରେ ଯୋଗଦେଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି, ରାଷ୍ଟ୍ର ନିର୍ମାଣରେ ସାର୍ବଜନୀନ କ୍ଷେତ୍ର ଉଦ୍ୟୋଗଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରୁଥିବା ବେଳେ ବିଶ୍ୱସ୍ତରରେ ନିଜର ସ୍ଥିତିକୁ ପ୍ରତିପାଦନ କରିପାରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସମାବେଶରେ ସାର୍ବଜନୀନ ଉଦ୍ୟୋଗ ବିଭାଗ ସଚିବ କେ ମୋସେସ୍ ଚାଲାଇ, ସ୍କୋପ୍ର ଅଧ୍ୟକ୍ଷ କେପି ମହାଦେବ ସ୍ୱାମୀ ଏବଂ ମହାନିର୍ଦ୍ଦେଶକ ଅତୁଲ ସୋବତି ପ୍ରମୁଖ ଉଦ୍ବୋଧନ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଜାପାନର ପ୍ରଯୁକ୍ତିବିଦ୍ୟା ଏବଂ ଭାରତୀୟ ପ୍ରତିଭାର ମିଶ୍ରଣ ଏହି ଶତାବ୍ଦୀର ପ୍ରଯୁକ୍ତିବିଦ୍ୟା ବିପ୍ଳବକୁ ତ୍ୱରାନ୍ୱିତ କରିପାରିବ। ଟୋକିଓରେ ଭାରତ ଜାପାନ ଅର୍ଥନୈତିକ ଫୋରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଜାପାନ ଏକ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ରାଷ୍ଟ୍ର ଏବଂ ଭାରତ ପ୍ରତିଭାରେ ପରିପୂର୍ଣ୍ଣ। କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର, କ୍ୱାଣ୍ଟମ୍ କମ୍ପ୍ୟୁଟିଂ, ବାୟୋଟେକ୍ନୋଲୋଜି ଏବଂ ମହାକାଶ କ୍ଷେତ୍ରରେ ଭାରତ ସାହସିକ ଓ ମହତ୍ୱାକାଂକ୍ଷୀ ପଦକ୍ଷେପ ଗ୍ରହଣ କରିଛି। ପ୍ରତିରକ୍ଷା ଏବଂ ମହାକାଶ କ୍ଷେତ୍ର ପରେ ପରମାଣୁ ଶକ୍ତି କ୍ଷେତ୍ରକୁ ଭାରତ ଘରୋଇ ନିବେଶ ଲାଗି ଉନ୍ମୁକ୍ତ ରଖିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଭାରତ ତେଜୀ ସେ 2030 ତକ 500 ଗିଗାୱାଟ ରିନ୍ୟୁଏବଲ ଏନର୍ଜି କେ ଲକ୍ଷ୍ୟ କି ଓର ଅଗ୍ରସର ହେ। ହମନେ 2047 ତକ 100 ଗିଗାୱାଟ ନ୍ୟୁକ୍ଲିୟର ପାୱାର କା ବି ଲକ୍ଷ୍ୟ ରଖା ହେ। ସୋଲାର ସେଲ୍ସ ହୋ ୟା ଫିର ଗ୍ରୀନ ହାଇଡ୍ରୋଜନ, ସାଝେଦାରୀ କି ଅପାର ସମ୍ଭାବନାଏ ହେ। ଭାରତ ଓ ଜାପାନ କେ ବିଚ ଜଏଣ୍ଟ କ୍ରେଡିଟ ମେକାନିଜମ ପର ସମଝୌତା ହୁଆ ହେ। ଇସକା ଲାଭ ଉଠାକର କ୍ଲିନ ଆଉ ଗ୍ରୀନ ଫ୍ୟୁଚର କେ ନିର୍ମାଣ ମେ ସହଯୋଗ କିଆ ଜା ସକ୍ତା ହେ।
ଜାପାନ ସର୍ବଦା ଭାରତର ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବେ ରହିଆସିଛି। ପ୍ରତ୍ୟେକ କ୍ଷେତ୍ରରେ ସହଭାଗିତା ପାରସ୍ପରିକ ବିଶ୍ୱାସର ପ୍ରତୀକ। ଭାରତରେ ଜାପାନୀ କମ୍ପାନୀଗୁଡ଼ିକ 40 ବିଲିୟନ ଡଲାରରୁ ଅଧିକ ନିବେଶ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଜନୈତିକ ଏବଂ ଆର୍ଥିକ ସ୍ଥିରତା, ସ୍ୱଚ୍ଛ ନୀତି ଓ ପୂର୍ବାନୁମାନ କ୍ଷମତା ଦ୍ୱାରା ବିଶ୍ୱର ସବୁଠାରୁ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଭାବେ ଭାରତ ନିଜକୁ ପ୍ରତିପାଦିତ କରିପାରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପରିବର୍ତ୍ତନ ପଛରେ ଦେଶବାସୀଙ୍କ ସଂସ୍କାର ପ୍ରଦର୍ଶନ ଏବଂ ରୂପାନ୍ତରର ପ୍ରୟାସ ରହିଛି।
ଆଜ ଭାରତ ବିଶ୍ୱ କି ସବସେ ତେଜ ଗ୍ରୋ କରନେ ୱାଲି ମେଜର ଇକୋନୋମି ହେ ଔର ବହୁତ ଜଲ୍ଦ ବିଶ୍ୱ କି ତୀସରି ସବସେ ବଡ଼ି ଇକୋନୋମି ବନନେ ଯା ରହା ହେ। ବୈଶ୍ୱିକ ଗ୍ରୋଥ ମେ ଭାରତ 18% ଯୋଗଦାନ ଦେ ରହା ହେ। ଭାରତ କି କ୍ୟାପିଟାଲ ମାର୍କେଟ୍ସ ମେ ଅଚ୍ଛେ ରିଟର୍ଣ୍ଣ ମିଲ୍ ରହେ ହେଁ। ଏକ ମଜବୁତ ବ୍ୟାଙ୍କିଂ ସେକ୍ଟର ବି ହେଁ। କରିବ 700 ବିଲିୟନ ଡଲାର କେ ଫରେକ୍ସ ରିଜର୍ଭ ହେଁ।
ଜାପାନ ପ୍ରଧାନମନ୍ତ୍ରୀ ସିଗେରୁ ଇସିବା କହିଛନ୍ତି ଜାପାନର ଉନ୍ନତ ପ୍ରଯୁକ୍ତିବିଦ୍ୟା ଏବଂ ଭାରତର ଉତ୍କୃଷ୍ଟ ପ୍ରତିଭା ପରସ୍କରର ପରିପୂରକ ଦ୍ୱିପାକ୍ଷିକ ଅର୍ଥନୈତିକ ସମ୍ପର୍କରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବହୁ ଜାପାନୀ କମ୍ପାନୀ ମେକ୍ ଇନ୍ ଇଣ୍ଡିଆ ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଇସିବା କହିଛନ୍ତି ସଂସଦ ଏବଂ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ବିଧାନସଭା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସମିତିଗୁଡ଼ିକ ମଧ୍ୟରେ ଆଲୋଚନା ଏବଂ ପର୍ଯ୍ୟାଲୋଚନା ଉପରେ ଲୋକସଭା ବାଚସ୍କତି ଓମ୍ ବିର୍ଲା ଗୁରୁତ୍ୱ ପ୍ରଦାନ କରିଛନ୍ତି ଭୁବନେଶ୍ୱରଠାରେ ଦୁଇଦିନିଆ ଅନୁସୂଚିତ ଜାତି ଏବଂ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରି ଶ୍ରୀ ବିର୍ଲା ଏହା କହିଛନ୍ତି ସେ କହିଛନ୍ତି ଆଲୋଚନା ଏବଂ ପର୍ଯ୍ୟାଲୋଚନା ଦ୍ୱାରା ଏ କ୍ଷେତ୍ରରେ ରହିଥିବା ଆହ୍ୱାନଗୁଡ଼ିକର ମୁକାବିଲା ସହଜ ହୋଇପାରିବ ଏଥିପାଇଁ ବଜେଟ୍ର ଅର୍ଥବ୍ୟବସ୍ଥା ଏବଂ ଯୋଜନା ପ୍ରଣୟନ ଅଧିକ ତ୍ୱରାନ୍ୱିତ ହୋଇପାରିବ ବୋଲି ସେ କହିଛନ୍ତି ଉଦ୍ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ପ୍ରମୁଖ ଯୋଗ ଦେଇଥିଲେ ସଂସଦ ଓ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ବିଧାନସଭା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସମିତିର ଅଧ୍ୟକ୍ଷ ଏବଂ ସଦସ୍ୟଙ୍କୁ ମିଶାଇ 240ରୁ ଅଧିକ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରୁଛନ୍ତି ପ୍ରଥମଥର ପାଇଁ ଦିଲ୍ଲୀ ବାହାରେ ଭୁବନେଶ୍ୱରଠାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି ଅନୁସୂଚିତ ଜାତି ଏବଂ ଜନଜାତିଙ୍କ କଲ୍ୟାଣ ବିକାଶ ଓ ସଶକ୍ତିକରଣରେ ସଂସଦୀୟ ଏବଂ ବିଧାନସଭା ସମିତିଗୁଡ଼ିକର ଭୂମିକା ପ୍ରସଙ୍ଗ ଆଧାରରେ ଏହି ସମ୍ମିଳନୀ ଆୟୋଜିତ ହେଉଛି ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମବାର୍ଷିକୀକୁ ସ୍କରଣ କରି ଆଜି ଦେଶବ୍ୟାପୀ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଉଛି ଚଳିତ ବର୍ଷର ବାର୍ତ୍ତା ରହିଛି ଶାନ୍ତିପୂର୍ଣ୍ଣ ଏବଂ ସମାବେଶୀ ସମାଜକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ କ୍ରୀଡ଼ା ସମାଜର ବିଭିନ୍ନ ଅଞ୍ଚଳ ଧର୍ମ ତଥା ବର୍ଗର ଜନସାଧାରଣ ଓ ଖେଳାଳିଙ୍କ ମଧ୍ୟରେ ସମସ୍ତ ବାଧାବିଘ୍ନ ଦୂର କରି କ୍ରୀଡ଼ାର ଉନ୍ନତି ଦିଗରେ ମିଳିତ ଭାବେ ପ୍ରୟାସ କରିବା ଏହି ବାର୍ତ୍ତାର ଉଦ୍ଦେଶ୍ୟ ଏହି ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଭାରତୀୟ ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି କ୍ରୀଡ଼ା କ୍ଷେତ୍ର ପ୍ରତି ତାଙ୍କର ଅବଦାନ ପରପିଢ଼ିକୁ ପ୍ରେରଣା ଯୋଗାଇ ଆସୁଛି ଦେଶର କ୍ରୀଡ଼ା ଦୃଶ୍ୟପଟରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି ତୃଣମୂଳ ସ୍ତରର କାର୍ଯ୍ୟକ୍ରମଠାରୁ ଆରମ୍ଭ କରି କ୍ରୀଡ଼ା କ୍ଷେତ୍ରରେ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମେଜର ଧ୍ୟାନଚାନ୍ଦଙ୍କ ସମର୍ପଣ ଏବଂ କଠିନ ପରିଶ୍ରମ କ୍ରୀଡ଼ାବିତ୍କୁ ଅତୁଳନୀୟ ପ୍ରେରଣା ପ୍ରଦାନ କରୁଛି ବୋଲି କହିଛନ୍ତି ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି ଭାରତ ଆଜିର ଦିବସରେ ପ୍ରଥମ ମୁଣ୍ଡ ଟ୍ରାକ୍ ହାସଲ କରିଛି ବିଶ୍ୱର କେବଳ 24 ଦେଶରେ ପୂର୍ବରୁ ଏହି ଟ୍ରାକ୍ ଉପଲବ୍ଧ ରହିଥିଲା ଏହାକୁ କାର୍ଯ୍ୟକାରୀ କରିବାରେ ଭାରତ ବିଶ୍ୱର 25ତମ ରାଷ୍ଟ୍ର ହୋଇଛି ବୋଲି ଶ୍ରୀ ମାଣ୍ଡବ୍ୟ କହିଛନ୍ତି ଭାରତୀୟ ଖେଳାଳିଙ୍କୁ ବିଶ୍ୱସ୍ତରୀୟ ସୁବିଧା ପ୍ରଦାନ କରିବାରେ ଏହା ସହାୟତା ପ୍ରଦାନ କରିବ ଶ୍ରୀ ମାଣ୍ଡବ୍ୟ କହିଛନ୍ତି 2030 ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ 2036 ଅଲମ୍ପିକ୍ସ ଆୟୋଜନ ପାଇଁ ଭାରତ ନିଜର ପ୍ରସ୍ତାବ ଦାଖଲ କରିଛି ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ଆଜି ସମଗ୍ର ଦେଶରେ ତିନିଦିନିଆ କ୍ରୀଡ଼ା ମହୋତ୍ସବ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି ସୁପ୍ରିମକୋର୍ଟ ଦୁଇ ନବନିଯୁକ୍ତ ବିଚାରପତି ଆଜି ଶପଥ ପାଠ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର୍ ଗଭାଇ ଜଷ୍ଟିସ୍ ଆଲୋକ ଆରାଧେ ଏବଂ ଜଷ୍ଟିସ୍ ବିପୁଲ ମନୁଭାଇ ପାଞ୍ଚୋଲିଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ପାଠ କରାଇଛନ୍ତି ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ଏବେ ପୂର୍ଣ୍ଣ ଅନୁମୋଦିତ ପଦବୀ 34 ପହଞ୍ଚିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇର ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି କ୍ୟାବିନେଟ୍ ନିଯୁକ୍ତି କମିଟି ନିଷ୍ପତ୍ତି ଆଧାରରେ ଶ୍ରୀ ପଟେଲଙ୍କୁ 3 ପାଇଁ ଏହି ପଦବୀରେ ନିଯୁକ୍ତି ନିମନ୍ତେ କାର୍ମିକ ମନ୍ତ୍ରଣାଳୟ ତରଫରୁ ମଞ୍ଜୁରୀ ପ୍ରଦାନ କରାଯାଇଛି ଆର୍ବିଆଇର 24ତମ ଗଭର୍ଣ୍ଣର ଭାବେ ଶ୍ରୀ ପଟେଲ ଦାୟିତ୍ୱ ନିର୍ବାହ କରିଥିଲେ ଦ୍ୱାଦଶ ପୁରୁଷ ଏସିଆ ହକି କପ୍ 2025 ଆଜି ଜାତୀୟ କ୍ରୀଡ଼ା ଦିବସ ଅବସରରେ ବିହାରର ରାଜଗିରିଠାରେ ଆରମ୍ଭ ହୋଇଛି ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଜାପାନ ଚୀନ କାଜାକସ୍ତାନ ମାଲେସିଆ କୋରିଆ ବାଂଲାଦେଶ ଏବଂ ଚାଇନିଜ୍ ତାଇପେ ଭଳି 8 ଏସୀୟ ରାଷ୍ଟ୍ର ଭାଗ ନେଉଛନ୍ତି ଏହି ଟୁର୍ଣ୍ଣାମେଣ୍ଟର ସଫଳତାକୁ ଭିତ୍ତି କରି 2026 ଏଫ୍ଆଇଏଚ୍ ହକି ୱାର୍ଲ୍ଡ କପ୍ରେ ଦଳଗୁଡ଼ିକ ଭାଗ ନେବେ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ 24 ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ଆସନ୍ତା ମାସ 7 ତାରିଖ ଦିନ ଫାଇନାଲ୍ ମ୍ୟାଚ୍ ଖେଳାଯିବ ଆୟୋଜକ ଭାରତ ପୁଲିଏରେ ଜାପାନ ଚୀନ ଏବଂ କାଜାକସ୍ତାନ ସହିତ ସ୍ଥାନ ପାଇଛି 2022-23 ବର୍ଷ ପାଇଁ ସାର୍ବଜନୀନ କ୍ଷେତ୍ର ଉଦ୍ୟୋଗଗୁଡ଼ିକ ଲାଗି ସ୍କୋପ୍ ଏମିନେନ୍ସ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଜାପାନର ପ୍ରଯୁକ୍ତିବିଦ୍ୟା ଓ ଭାରତୀୟ ପ୍ରତିଭାର ମିଶ୍ରଣ ଶତାବ୍ଦୀର ପ୍ରଯୁକ୍ତିବିଦ୍ୟା ବିପ୍ଳବକୁ ତ୍ୱରାନ୍ୱିତ କରିପାରିବ କହିଲେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରଠାରେ ଦୁଇଦିନିଆ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କଲେ ଲୋକସଭା ବାଚସ୍କତି ମୁଣ୍ଡ ଟ୍ରାକ୍ ହାସଲ କରିବାରେ ଭାରତ ବିଶ୍ୱର 25ତମ ରାଷ୍ଟ୍ର ହୋଇଛି, କହିଲେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ। ଏବଂ ବିହାରର ରାଜଗିରିଠାରେ ଆରମ୍ଭ ହେଲା ଦ୍ୱାଦଶ ପୁରୁଷ ଏସୀୟ କପ୍ ହକି ପ୍ରତିଯୋଗିତା। ସମ୍ବାଦ ଶେଷ ହେଲା।